ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য
জীবনর রেকর্ডর সম্মুখীন হেবা ভাগ দুই। নমস্কার প্রিয় শ্রোতা, গতকালি আমি আলোচনা করেছিল ভাগ এক, চলন্তু আজি আমি ভাগ দুই আলোচনা করিবা। সেই সর্বশক্তি সর্বজ্ঞানী প্রেমর সাগর তাহাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই পরমেশ্বর আপনার আশীর্বাদ করতু, আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু, শত্রু শয়তান হস্তর সে আপনার সুরক্ষার রাখতু, তাহাঙ্ক প্রেম তাহাঙ্ক স্নেহ তাহাঙ্ক কৃপা তাহাঙ্ক অনুগ্রহ সদাসর্বদা আপনার সহবর্তী রুহ। প্রিয় শ্রোতা, চলন্তু কিছু সময় পবিত্র শাস্ত্র বাইবল ছু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে জীবনর রেকর্ডর সম্মুখীন হওয়া ভাগ দুই। যেপর আমি গতকালি এর ভাগ দুই ভাগ এক আলোচনা করুছিল, বন্ধু যেপর যীশু সেমানকর পাপকু ক্ষমা করন্তি নাহি কিন্তু সেমানক তপস্যা এবং বিশ্বাস দেখন্তি এবং সেমানকু ক্ষমা দাবি করে সে পিতা ও এবং পবিত্র দূতমানক আগরে তাঙ্ক হাত হাত উঠে কুহন্তি, মু সেমানক নামরে জানে সেমানক নামরে মু অনুরোধ করে বলি পরমেশ্বর যীশুখ্রিস্ট পিতাঙ্ক সম্মুখে ছিড়া হুঁতে। সে কহতি মু সেমানক মো হাতর পাপুড়ে কবর দিয়েছি। বন্ধু যেপর গীত সঙ্গীতা 51:17 গীত লেখক লেখন্তি কি এইপরি কি ঈশ্বরঙ্ক বলিদান এক ভঙ্গা আত্মা এক ভঙ্গা এবং এক হৃদয়, সে কহতি হে ঈশ্বর তুমি ঘৃণকর না বলে গীত সঙ্গীতা 51:17 গীত লেখক লেখুছ। বন্ধু তাঙ্ক লোকঙ্ক অভিযোগকারীঙ্কু সে ঘোষণা করন্তি এইপরি জখরীয় 3:2 ভবিষ্যৎ ভক্তা কহন্তি প্রভু তোমার উর্জনা করন্তি হে শয়তান এপরিকি প্রভু যিয়ে জেরুসালেমকু ভর্জনা করেছিলে এহা এক ভ্রণ্ড নুহে কি। বন্ধু খ্রিস্ট তাঙ্ক বিশ্বস্ত মানক নিজ ধার্মিকতা সহিত পোশাক পিন্ধাইবে, সে যে সেমানকু তাঙ্ক পিতাঙ্ক পাখরে উপস্থাপনা করিবে, এক গৌরবময় মণ্ডলী স্থান কিংবা কুঞ্চন কিংবা এপরি কোণী জিনিস না এইপরি সাধুপাল লেখন্তি এফিসি 5:27। বন্ধু সেমানকর নাম জীবন পুস্তকরে নাম লেখা যাইছে। বন্ধু যে যেউমানে পরমেশ্বরকু বিশ্বাস করন্তি ধর্মপথরে চলন্তি এবং সেমানক বিষয়ে লেখা যাইছে সেমানে মো সহিত ধলা রঙর পোশাক পিন্ধিবে কারণ সেমানে যোগ্য বলে প্রকাশিত 3:4 যহন লেখন্তি। বন্ধু এপরি নূতন চুক্তি প্রতিশ্রুতির সম্পূর্ণ পূরণ কো হৃদয়মঙ্গ করা যাব। বন্ধু মু সেমানক অধর্মকু ক্ষমা করিবে বলে যীশুখ্রিস্ট নিজে কহন্তি এবং মু সেমানক পাপকু আউ মনে রাখিবি নাহি বলে পরমেশ্বর কহুছন্তি। সেই দিন এবং সেই সময়রে প্রভু ইসরায়েল অধর্ম খোদা যা এবং সেঠারে কিছু রহব না, যুদার পাপ সেমানকু মিলিব না বলে জেরেমিয় ভবিষ্যৎ ভক্তা এইপরি ভক্ত দিয়ে জেরেমিয় 31:34 আ 50:20 সে এইপরি কহতি। ସେହିଦିନ ପ୍ରଭୁଙ୍କ ଶାଖା ସୁନ୍ଦର ଏବଂ ଗୌରବମୟ ହେବ ଏବଂ ପୃଥିବୀର ଫଳ ସେମାନଙ୍କ ପାଇଁ ଉତ୍କୃଷ୍ଟ ଏବଂ ଆସେ ଯାହା ଇସ୍ରାଏଲରୁ ପଳାୟନ କରାଯାଏ। ଜେରୁସାଲମରେ ରହୁଥିବା ସମସ୍ତ ଲୋକ ମଧ୍ୟ ପବିତ୍ର ଜେରୁସାଲମରେ ରହିବେ ବୋଲି କୁହାଯାଉଛି। ଜେରୁସାଲମରେ ରହିଯାଇଥିବା ସମସ୍ତ ଲୋକ ମଧ୍ୟ ପବିତ୍ର ବୋଲି କହିବେ ବୋଲି ଏହିପରି ଯିଶାୟା ଭବିଷ୍ୟତ ବକ୍ତା କହନ୍ତି। ଯିଶାୟା 4:2-3 ଏହିପରି ସେ କହନ୍ତି। ବନ୍ଧୁ, ଅନୁସନ୍ଧାନମୂଳକ ବିଚାର କାର୍ଯ୍ୟ ଏବଂ ପାପରୁ ପ୍ରଭୁଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ସମାପ୍ତ ହେବ। ବନ୍ଧୁ, ଏହିସବୁ ବିଚାର ଯେହେତୁ ମୃତ୍ୟୁମାନଙ୍କୁ ପୁସ୍ତକରେ ଲେଖାଯାଇଥିବା ଜିନିଷରୁ ବିଚାର କରାଯିବ। ବନ୍ଧୁ, ଏହା ଅସମ୍ଭବ ଯେ ପୁରୁଷମାନଙ୍କ ପାପକୁ ବିଚାର କରିବା ପର୍ଯ୍ୟନ୍ତ କରାଯିବା ଉଚିତ ଯେଉଁଥିରେ ସେମାନଙ୍କ ମାମଲାର ଅନୁସନ୍ଧାନ କରାଯିବ। ବନ୍ଧୁ, ଯାହା ଯାହା ସେମାନେ ପୃଥିବୀରେ କରିଥିଲେ, ଯାହା ଯାହା ଭୁଲ କାମ କରିଥିଲେ, ସବୁକିଛି ସେହି ସମୟରେ ବିଚାର କରାଯିବ। କିନ୍ତୁ ଏହିପରି ପ୍ରେରିତ ପାଉଲ ସ୍ପଷ୍ଟ ଭାବରେ କହିଛନ୍ତି ସେ ଯେ ବିଶ୍ୱାସୀମାନଙ୍କ ପାପ ଯେତେବେଳେ ସତେଜ ସମୟ ପ୍ରଭୁଙ୍କ ଉପସ୍ଥିତ ଆସିବ, ଯୀଶୁଖ୍ରୀଷ୍ଟଙ୍କୁ ସେ ପଠାଇବେ। ଏହିପରି ଆମେ ପ୍ରେରିତ 3:19 ଆମେ ପାଉଅଛୁ, ଯେତେବେଳେ ଅନୁସନ୍ଧାନମାନେ ବିଚାର ବନ୍ଦ କରିଦେବେ, ଖ୍ରୀଷ୍ଟ ଆସିବେ ଏବଂ ତାଙ୍କର ପୁରସ୍କାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେବା ପାଇଁ ତାଙ୍କ ସହିତ ରହିବେ, ଯେପରି ତାଙ୍କ କାର୍ଯ୍ୟ ହେବ। ଏହିପରି ଆମେ ପବିତ୍ର ଶାସ୍ତ୍ରରେ ବାଇବଲରେ ପାଉଅଛୁ। ବନ୍ଧୁ, ସାଧାରଣ ସେବାରେ ଉଚ୍ଚ ପୁରୋହିତ ଇସ୍ରାଏଲ ପାଇଁ ଏକୀକରଣ କରି ସମ୍ମାନକୁ ଆସି ସମାଗମକୁ ଆଶୀର୍ବାଦ କଲେ। ତେଣୁ ଖ୍ରୀଷ୍ଟ ମଜସ୍ତି ଭାବରେ ତାଙ୍କର କାର୍ଯ୍ୟର ଶେଷରେ ମୁକ୍ତି ପାଇଁ ପାପ ବିନା ଦେଖାଯିବ ବୋଲି ସାଧୁ ପାଉଲ ଲେଖନ୍ତି 9:28। ବନ୍ଧୁ, ତାଙ୍କ ଅପେକ୍ଷାରେ ଲୋକଙ୍କୁ ଅନନ୍ତ ଜୀବନ ସହିତ ଆଶୀର୍ବାଦ କରିବେ। ପୁରୋହିତ ଭାବରେ ବା ଯାଜକ ଭାବରେ ମନ୍ଦିରରୁ ପାପ ହଟାଇଲେ, ସେମାନଙ୍କୁ ବଳିର ମୁଣ୍ଡରେ ସ୍ୱୀକାର କଲେ। ତେଣୁ ଖ୍ରୀଷ୍ଟ ଏହି ସମସ୍ତ ପାପକୁ ପାପରୁ ପ୍ରବର୍ତ୍ତକ ଏବଂ ଉତ୍ତେଜକ ଶୈତାନ ଉପରେ ରଖିବେ, ଯେପରି ଲେବିୟ 16:22 ଆମେ ପାଉଛୁ। ଇସ୍ରାଏଲର ପାପ ଧାରଣା କରୁଥିବା ବଳିବଳକୁ ବାସ କରୁଥିବା ଜମିକୁ ପଠାଯାଉଥିଲା, ସେହି ଶୈତାନ ପଠାଯାଉଥିଲା। ବନ୍ଧୁ, ତେଣୁ ଶୈତାନ ସମସ୍ତ ପାପର ଦୋଷ ବହନ କରି ଯାହା ସେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରତିବଦ୍ଧ କରିଛନ୍ତି, 1000 ବର୍ଷ ଧରି ପୃଥିବୀରେ ସୀମିତ ରହିବ, ଯାହାପରେ ଅଧିବାସୀ ବିନା ନିର୍ଜନ ହେବ ଏବଂ ସେ ଶେଷରେ ନିଆଁରେ ପାପର ସମ୍ପୂର୍ଣ୍ଣ ଦଣ୍ଡ ଭୋଗିବେ। ଏହିପରି ଆମେ ପବିତ୍ର ଶାସ୍ତ୍ର ବାଇବଲରେ ପାଉଛୁ, ଯାହା ସମସ୍ତ ଦୁଷ୍ଟମାନଙ୍କ ନଷ୍ଟ କରାଯିବ ସେହି ସମୟରେ। ଏପରି ମୁକ୍ତିର ମହାନ ଯୋଜନା ପାପର ଅନ୍ତିମ ନିରାକରଣ ଏବଂ ମନ୍ଦ ତ୍ୟାଗ କରିବାକୁ ଇଚ୍ଛୁକ ସମସ୍ତଙ୍କ ମୁକ୍ତିରେ ଏହା ସଫଳତାର ପହଞ୍ଚିବ। ବନ୍ଧୁ, ବିଚାର ପାଇଁ ନିଯୁକ୍ତ ସମୟ ଥିଲା 1884 2003 ଶେଷ ସମୟ ଥିଲା, ଯାହା ଆମେ ଦାନିଏଲ ପୁସ୍ତକରେ ପାଉଅଛୁ। ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କଲା ଏବଂ ପାପରୁ ଖସିଗଲା, ଯାହାକି ଆମେ ଇଂରାଜୀରେ କହୁଛୁ ଇନ୍ଭେଷ୍ଟିଗେଟ୍ ଜଜ୍ମେଣ୍ଟ। ଯେଉଁମାନେ କେବେ ନିଜକୁ ଖ୍ରୀଷ୍ଟଙ୍କ ନାମ ନେଇଛନ୍ତି, ସେମାନେ ନିଶ୍ଚିତ ଭାବରେ ଏହାର ସନ୍ଧାନ ସାଞ୍ଚ କରିବେ। ଉଭୟ ଜୀବିତ ଏବଂ ମୃତ୍ୟୁ ବ୍ୟକ୍ତିଙ୍କ ସେହି ଜିନିଷଗୁଡ଼ିକ ମଧ୍ୟରୁ ବିଚାର କରାଯିବ। ବନ୍ଧୁ, ଯାହା ପୁସ୍ତକରେ ଲେଖାଯାଇଥିଲା ସେମାନଙ୍କ କାର୍ଯ୍ୟ ନାହିଁ, ଏହିପରି ବିଚାର କରାଯିବ। ଯେଉଁ ପାପଗୁଡ଼ିକ ଅନୁତାପ କରିନାହାନ୍ତି ଏବଂ ତ୍ୟାଗ କରିନାହାନ୍ତି ସେମାନଙ୍କୁ କ୍ଷମା କରାଯିବ ନାହିଁ ଏବଂ ରେକର୍ଡ ପୁସ୍ତକରୁ ବାହାର କରାଯିବ ନାହିଁ। କିନ୍ତୁ ଈଶ୍ୱରଙ୍କ ଦିନରେ ପାପୀଙ୍କ ବିରୁଦ୍ଧରେ ସାକ୍ଷୀ ହୋଇ ହେବାକୁ ଠିଆ ହେବେ, ଯେ ହୁଏତ ଦିନର ଆଲୋକରେ କିମ୍ବା ରାତିର ଆଲୋକରେ ତାଙ୍କର ମନ୍ଦ କାର୍ଯ୍ୟ କରିଥାଇପାରନ୍ତି, କିନ୍ତୁ ସେମାନେ ତାଙ୍କ ଆଗରେ ଖୋଲା ଏବଂ ପ୍ରକାଶ କରିଥିଲେ, ଯାହା ସହିତ ଆମକୁ କରିବାକୁ ପଡ଼ିବ। ବନ୍ଧୁ, ଈଶ୍ୱରଙ୍କ ଦୂତମାନେ ପ୍ରତ୍ୟେକ ପାପକୁ ଦେଖି ଏହାକୁ ଅବିସ୍ମରଣୀୟ ରେକର୍ଡ଼ରେ ପଞ୍ଜୀକରଣ କରିଥିଲେ। ପାପକୁ ଲୁଚାଇ ରଖାଯାଇପାରେ, ଅସ୍ୱୀକାର କରାଯାଇପାରେ, ପିତା ମାତା ପତ୍ନୀ ପିଲା ଏବଂ ସହଯୋଗୀଙ୍କଠାରୁ ଆଚ୍ଛାଦିତ ହୋଇପାରେ। ଦୋଷୀ ଅଭିନେତାଙ୍କ ବ୍ୟତୀତ ଅନ୍ୟ କେହି ଭୁଲର ସର୍ବନିମ୍ନ ସନ୍ଦେହକୁ ମନେ ରଖିପାରନ୍ତି ନାହିଁ, କିନ୍ତୁ ଏହା ସ୍ୱର୍ଗର ବୁଦ୍ଧି ଆଗରେ ଖୋଲା ଅଛି। ବନ୍ଧୁ, ଅନ୍ଧକାର ରାତିର ଅନ୍ଧକାର ସମାପ୍ତ ପ୍ରତାରଣାମୂଳକ କଳାର ଗୋପନୀୟତା ଅନନ୍ତର ଜ୍ଞାନରୁ ଗୋଟିଏ ଚିନ୍ତାଧାରାକୁ ଗୋଡ଼ାଇବା ପାଇଁ ଯଥେଷ୍ଟ ନୁହେଁ। ବନ୍ଧୁ, ପ୍ରତ୍ୟେକ ଅନ୍ୟାୟ ତାର ହିସାବ ଏବଂ ପ୍ରତ୍ୟେକ ଅନ୍ୟାୟ କାରବାରର ଈଶ୍ୱରଙ୍କର ଏକ ସଠିକ ରେକର୍ଡ଼ ଅଛି। ମନେ ରଖନ୍ତୁ, ସେ ଧାର୍ମିକତାର ରୂପ ଦ୍ୱାରା ପ୍ରତାରିତ ନୁହନ୍ତି। ସେ ତାଙ୍କ ଚରିତ୍ରର ଆକଳନରେ କୌଣସି ଭୁଲ କରନ୍ତି ନାହିଁ। ଯେଉଁମାନେ ହୃଦୟରେ ଦୁର୍ନୀତିଗ୍ରସ୍ତ ପୁରୁଷମାନେ ପ୍ରତାରିତ ହୋଇପାରନ୍ତି, କିନ୍ତୁ ଈଶ୍ୱରଙ୍କ ସମସ୍ତ ଚନ୍ନଦେଶକୁ ବିଦ୍ଧ କରନ୍ତି ଏବଂ ଆଭ୍ୟନ୍ତରୀଣ ଜୀବନ ପଡ଼ନ୍ତି। ବନ୍ଧୁ, ଚିନ୍ତାଧାରା କେତେ ଗମ୍ଭୀର ମନେ ରଖନ୍ତୁ, ଦିନକୁ ଦିନ ଅନନ୍ତକାଳରେ ଅତିକ୍ରମ କରି ସ୍ୱର୍ଗ ପୁସ୍ତକ ପାଇଁ ରେକର୍ଡ଼ର ଭାର ବହନ କରେ। ଥରେ କୁହାଯାଇଥିବା ବାକ୍ୟ, ଥରେ କୁହାଯାଇଥିବା କାର୍ଯ୍ୟ କଦାପି ସ୍ମରଣ କରାଯାଇପାରିବ ନାହିଁ। ଦୂତମାନେ ଉଭୟ ଭଲ ଏବଂ ମନ୍ଦ ପଞ୍ଜୀକରଣ କରିଛନ୍ତି। ପୃଥିବୀର ଶକ୍ତିଶାଳୀ ବିଜେତା ଗୋଟିଏ ଦିନର ରେକର୍ଡ଼କୁ ମଧ୍ୟ ଡାକିପାରିବେ ନାହିଁ। ଆମର କାର୍ଯ୍ୟ, ଆମର ବାକ୍ୟ ଏପରି ଆମର ସବୁଠାରୁ ଗୁପ୍ତ ଉଦ୍ଦେଶ୍ୟ ସମସ୍ତଙ୍କ ବିବାହ କିମ୍ବା ଦୁଃଖ ପାଇଁ ଆମର ଭାଗ୍ୟ ସ୍ଥିର କରିବାରେ ସେମାନଙ୍କର ଓଜନ ଅଛି। ଯଦିଓ ସେମାନେ ଆମ ଦ୍ୱାରା ଭୁଲି ଯାଇପାରନ୍ତି, ବନ୍ଧୁ, ସେମାନେ ଯଥାଯଥତା କିମ୍ବା ନିନ୍ଦା କରିବାକୁ ସେମାନଙ୍କର ସାକ୍ଷ୍ୟ ବହନ କରିବେ। ଯେହେତୁ ଚେହେରାର ବୈଶିଷ୍ଟ୍ୟ ଗୁଣଗୁଡ଼ିକ କଳାକାରଙ୍କ ପ୍ଲେଟ୍ରେ ଅବିସ୍କରଣୀୟ ସଠିକତା ସହିତ ପୁନଃ ଉତ୍ପାଦିତ ହୁଏ, ତେଣୁ ଚରିତ୍ରଟି ଉପରୋକ୍ତ ପୁସ୍ତକରେ ବିଶ୍ୱସ୍ତ ଭାବରେ ବର୍ଣ୍ଣନା କରାଯାଇଅଛି। ବନ୍ଧୁ, ତଥାପି ସେହି ରେକର୍ଡ଼ ବିଷୟରେ କେତେ କମ୍ ଅନୁରୋଧ ଅନୁଭବ କରାଯାଏ, ଯାହା ସ୍ୱର୍ଗୀୟ ପ୍ରାଣୀମାନଙ୍କ ଦୃଷ୍ଟିକୁ ଭେଟିବା। ବନ୍ଧୁ, ଦୃଶ୍ୟମାନଙ୍କୁ ଅଦୃଶ୍ୟ ଦୁନିଆର ଅଲଗା କରାଯାଇଥିବା ଉଡ଼ଣାକୁ ଫେରାଇ ଦିଆଯାଇପାରିବ କି? ବନ୍ଧୁ, ଏବଂ ପୁରୁଷମାନଙ୍କ ପିଲାମାନେ ପ୍ରତ୍ୟେକ ବାକ୍ୟ ଏବଂ କାର୍ଯ୍ୟ ରେକର୍ଡ଼ କରୁଥିବା ଜଣେ ଦୂତଙ୍କୁ ଧରିପାରିବେ, ଯାହାକୁ ସେମାନେ ବିଚାରରେ ପୁନର୍ବାର ଭେଟିବା ଆବଶ୍ୟକ। ଦୈନିକ ଉଚ୍ଚାରଣ କରାଯାଉଥିବା କେତେ ବାକ୍ୟ ଶବ୍ଦ ଅବ୍ୟକ୍ତ ରହିବ, କେତେ କାର୍ଯ୍ୟ ପୂର୍ବବର୍ତ୍ତ ରହିବ। ବନ୍ଧୁ, ବିଚାରରେ ପ୍ରତ୍ୟେକ ପ୍ରତିଭାର ବ୍ୟବହାର ସାଞ୍ଚ କରାଯିବ। ବନ୍ଧୁ, ଆମେ କିପରି ରାଜନୀତିର ନିୟୋଜିତ କରୁଛୁ, ଆମର ସ୍ୱର୍ଗର ଋଣ ହେଉଛି। ତାଙ୍କ ଆସିବା ସମୟରେ ପ୍ରଭୁ ନିଜକୁ ସୂର୍ଯ୍ୟଙ୍କ ସହିତ ଗ୍ରହଣ କରିବେ କି? ଆମକୁ ହାତ ଏବଂ ହୃଦୟ ଏବଂ ମସ୍ତିଷ୍କରେ ଈଶ୍ୱରଙ୍କ ଗୌରବ ଏବଂ ଦୁନିଆର ଆଶୀର୍ବାଦ ରୂପରେ ନ୍ୟସ୍ତ କରିଥିବା ଶକ୍ତିକୁ ଉନ୍ନତ କରୁଛୁ କି? ଆମେ କିପରି ଆମର ସମୟ, ଆମର କଲମ, ଆମର ସ୍ୱର, ଆମର ଟଙ୍କା, ଆମର ପ୍ରଭାବ ବ୍ୟବହାର କରୁଛୁ? ଖ୍ରୀଷ୍ଟଙ୍କ ପାଇଁ ଗରିବ, ପୀଡ଼ିତ, ଅନାଥ କିମ୍ବା ବିଧବାଙ୍କ ବ୍ୟକ୍ତିରେ ଆମେ କ'ଣ କରୁଛୁ? ଈଶ୍ୱରଙ୍କ ଆମର ତାଙ୍କ ପବିତ୍ର ବାକ୍ୟର ଜମାକାରୀ କରିଛନ୍ତି। ପୁରୁଷମାନଙ୍କୁ ମୁକ୍ତି ପାଇଁ, ବୁଦ୍ଧିମାନ କରିବା ପାଇଁ ଆମେ ଆମକୁ ଦେଇଥିବା ଆଲୋକ ଏବଂ ସତ୍ୟ ସହିତ କ'ଣ କରିଛୁ? ଖ୍ରୀଷ୍ଟଙ୍କ ଉପରେ କେବଳ ବିଶ୍ୱାସର ବୃଦ୍ଧି ସହିତ କୌଣସି ମୂଲ୍ୟ ସଂଗ୍ରହ ନୁହେଁ, କେବଳ କାର୍ଯ୍ୟ ଦ୍ୱାରା ଦେଖାଯାଇଥିବା ପ୍ରେମ ପ୍ରକୃତ ଗଣନା କରାଯାଏ ନାହିଁ। ତଥାପି ଏହା କେବଳ ପ୍ରେମ, ଯାହା ସ୍ୱର୍ଗ ଦୃଷ୍ଟିରେ କୌଣସି ମୂଲ୍ୟବାନ କାର୍ଯ୍ୟ କରିଥାଏ। ବନ୍ଧୁ, ପ୍ରେମରୁ ଯାହା କିଛି କରାଯାଏ ପୁରୁଷଙ୍କ ଆକଳନରେ ଏହା ଯେତେ ଛୋଟ ଦେଖାଯାଇପାରେ, ଈଶ୍ୱରଙ୍କୁ ଗ୍ରହଣ ଏବଂ ପୁରସ୍କୃତ କରାଯାଏ। ବନ୍ଧୁ, ପୁରୁଷମାନଙ୍କର ଲଜ୍ଜାୟୁତ ସ୍ୱାର୍ଥପରତା ସ୍ୱର୍ଗ ପୁସ୍ତକରେ ପ୍ରକାଶ ପାଇଛି ବନ୍ଧୁ। ସେମାନଙ୍କ ସାଥୀ ପୁରୁଷମାନଙ୍କ ପାଇଁ ଅସମ୍ପୂର୍ଣ୍ଣ କର୍ତ୍ତବ୍ୟର ରେକର୍ଡ ଅଛି। ତ୍ରାଣକର୍ତ୍ତାଙ୍କ ଦାବିରୁ ଭୁଲିଯିବା, ସେଠାରେ ସେମାନେ ଦେଖିବେ ଯେ କୃଷ୍ଣଙ୍କ ସମୟ ଚିନ୍ତାଧାରା ଏବଂ ସ୍ୱର୍ଗ ଶୈତାନଙ୍କୁ କେତେ ଥର ଦିଆଯାଇଥିଲା। ଦୁଃଖ ତ ହେଉଛି ସେହି ରେକର୍ଡ ଯାହା ଦୂତମାନେ ସ୍ୱର୍ଗକୁ ବହନ କରନ୍ତି। ବୁଦ୍ଧିମାନ ପ୍ରାଣୀ କୃଷ୍ଣଙ୍କ ଅନୁଗାମୀମାନେ ସାଂସାରିକ ସମ୍ପତ୍ତି ହାସଲ କିମ୍ବା ପୃଥିବୀ ଆନନ୍ଦର ଉପଭୋଗରେ ଅବିଶୋଷିତ ପ୍ରଦର୍ଶନ ଏବଂ ଆତ୍ମା ପ୍ରଲୋଭନ ପାଇଁ ଅର୍ଥ ସମୟ ଏବଂ ଶକ୍ତି ବଳି ଦିଆଯାଏ, କିନ୍ତୁ ଅଳ୍ପ କିଛି ହେଉଛି ପ୍ରାର୍ଥନା, ଶାସ୍ତ୍ର ଖୋଜିବା, ଆତ୍ମାର ଅପମାନ ଏବଂ ପାପର ସ୍ୱୀକାର ପାଇଁ ଉଚ୍ଚକୃତ ମହତ୍ତ୍ୱ। ବନ୍ଧୁ, ଶୟତାନ ଆମ ମନକୁ ଦଖଲ କରିବା ପାଇଁ ଅନସଂଖ୍ୟକ ଯୋଜନା ଭାବନା ଭାବ ଉପଭାବନା କରନ୍ତି ଯେ ସେମାନେ ସେହି କାର୍ଯ୍ୟ ଉପରେ ଧ୍ୟାନ ଦେଇପାରନ୍ତି ଯାହା ସହିତ ଆମେ ସର୍ବୋତ୍ତମ ପରିଚିତ ହେବା ଉଚିତ। ଆର୍କପ୍ରକାର ମହାନ ସତ୍ୟର ଘୃଣା କରନ୍ତି ଯାହା ଏକ ଓଟିଂ ବଳିଦାନ ଏବଂ ଏକ ସର୍ବଶକ୍ତିମାନ ମଧ୍ୟସ୍ଥିକୁ ଦେଖିବା ପାଇଁ ଆଣିଥାଏ। ସେ ଜାଣନ୍ତି ଯେ ତାଙ୍କ ସହିତ ସବୁକିଛି ଯୀଶୁ ଏବଂ ତାଙ୍କ ସତ୍ୟକୁ ମନକୁ ବିଚ୍ୟୁତ କରିବା ଉପରେ ନିର୍ଭର କରେ। ବନ୍ଧୁ, ଯେଉଁମାନେ ତ୍ରାଣକର୍ତ୍ତାଙ୍କ ମଧ୍ୟସ୍ଥର ଲାଭ ବାଣ୍ଟିବେ ସେମାନେ ଈଶ୍ୱରଙ୍କ ଉଭୟରେ ପରିତ୍ରାଣକୁ ସିଦ୍ଧ କରିବା ପାଇଁ ସେମାନଙ୍କ କର୍ତ୍ତବ୍ୟରେ ହସ୍ତପକ୍ଷ କରିବାକୁ କିଛି ଅନୁମତି ଦେବା ଉଚିତ ନୁହେଁ। ମୂଲ୍ୟବାନ ଘଣ୍ଟା ଆନନ୍ଦକୁ ଦିଆଯିବା ପରିବର୍ତ୍ତେ, ପ୍ରଦର୍ଶନ କରିବା କିମ୍ବା ଖୋଜିବା ହାସଲ କରିବା ପରିବର୍ତ୍ତେ ସତ୍ୟର ବାକ୍ୟର ଏକ ଆନ୍ତରିକ ପ୍ରାର୍ଥନାମୂଳକ ଅଧ୍ୟୟନ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ। ମନ୍ଦିର ବିଷୟ ଏବଂ ଅନୁସନ୍ଧାନମୂଳକ ବିଚାରକୁ ଈଶ୍ୱରଙ୍କ ଲୋକମାନଙ୍କୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ। ସମସ୍ତେ ସେମାନଙ୍କ ମହାନ ଉଚ୍ଚ ପୁରୋହିତଙ୍କ ସ୍ଥିତି ଏବଂ କାର୍ଯ୍ୟ ବିଷୟରେ ନିଜ ପାଇଁ ଏକ ଜ୍ଞାନ ଆବଶ୍ୟକ କରନ୍ତି, ଅନ୍ୟଥା ଏହି ସମୟରେ ଜରୁରୀ ବିଶ୍ୱାସକୁ ବ୍ୟବହାର କରିବା କିମ୍ବା ଈଶ୍ୱରଙ୍କ ସେମାନଙ୍କୁ ପୂରଣ କରିବା ପାଇଁ ଏକ ଆକାର କରୁଥିବା ପଦବୀ ଦଖଲ କରିବା ସେମାନଙ୍କ ପାଇଁ ଅସମ୍ଭବ ହେବ। ବନ୍ଧୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ସଞ୍ଚୟ କିମ୍ବା ପ୍ରତ୍ୟେକ ମା ମହାନ ବିଚାର ପିତାଙ୍କୁ ମହାମୁହିଁ ଭେଟିବା ଆବଶ୍ୟକ। କେବେ ପ୍ରତ୍ୟେକ ମନ ପ୍ରାୟତ୍ୱ ଗମ୍ଭୀର ଦୃଶ୍ୟ ବିଷୟରେ ଚିନ୍ତା କରନ୍ତି, ଯେତେବେଳେ ବିଚାର ବସିବ ଏବଂ ପୁସ୍ତକ ଖୋଳାଯିବ, ଯେତେବେଳେ ଦାନିଏଲଙ୍କ ସହିତ ପ୍ରତ୍ୟେକ ବ୍ୟକ୍ତି ଦିନ ଶେଷରେ ତାଙ୍କ ଲଟରେ ଠିଆ ହେବା ଆବଶ୍ୟକ। ବନ୍ଧୁ, ଯେଉଁମାନେ ଏହି ବିଷୟଗୁଡ଼ିକ ଉପରେ ଆଲୋକ ପାଇଛନ୍ତି ସେମାନେ ହେଉଛନ୍ତି ଈଶ୍ୱରଙ୍କ ସେମାନଙ୍କ ପ୍ରତି ପ୍ରତିବନ୍ଧତା କରିବା ମହାନ ସତ୍ୟର ସାକ୍ଷ୍ୟ ବହନ କରିବା। ସ୍ୱର୍ଗରେ ମନ୍ସର୍ଗୀୟ ମନ୍ଦିରରେ ହେଉଛି ପୁରୁଷମାନଙ୍କ ତରଫରୁ କୃଷ୍ଣଙ୍କ କାର୍ଯ୍ୟର କେନ୍ଦ୍ର। ଏହା ପୃଥିବୀ ଉପରେ ରହୁଥିବା ପ୍ରତ୍ୟେକ ଆତ୍ମାକୁ ଚିନ୍ତା କରେ। ଏହା ମୁକ୍ତି ଯୋଜନାକୁ ଦେଖିବା ପାଇଁ ଖୋଲିଥାଏ, ଆମକୁ ଅତି ନିକଟରେ ସମୟକୁ ଆଣିଥାଏ ଏବଂ ଧାର୍ମିକତା ଏବଂ ପାପ ମଧ୍ୟରେ ପ୍ରତିଯୋଗିତା ବିଷୟରେ ପ୍ରସଙ୍ଗକୁ ପ୍ରକାଶ କରେ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ସମସ୍ତେ ଏହି ବିଷୟଗୁଡ଼ିକର ଫୁଙ୍କାଫୁଙ୍କୁଣ ଅନୁସନ୍ଧାନ କରିବା ଉଚିତ ଏବଂ ସମସ୍ତଙ୍କୁ ଉତ୍ତର ଦେବାକୁ ସକ୍ଷମ ଦେବା ଉଚିତ, ଯାହା ସେମାନଙ୍କୁ ସେମାନଙ୍କ ମଧ୍ୟରେ ଥିବା ଆଶାର ଏକ କାରଣ ବୋଲି ଅଛି। ବନ୍ଧୁ, ବିଚାର ସମୟ ଚାଲିଅଛି, ସେହି ବିଚାରରେ ମୋର ଆପଣଙ୍କର ନାମ ଆସିବ, ଆଉ ସେହି ବିଚାରରେ ଆମେ କିପରି ବିଚାରିତ ହେବା ତାହା ଟିକେ ମନେ ରଖି ଚାଲନ୍ତୁ ଆମ ଦିନ ଦୈନିକ ଜୀବନକୁ ଆଗକୁ ବଢ଼ାଇବା। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ସ୍ୱର୍ଗରେ ବର୍ତ୍ତମାନ ବାସ କରୁଛନ୍ତି ସେହି ମନ୍ଦିରରେ, ସେ ଆମ ବିଷୟରେ ଆମ ତରଫରୁ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହୋଇ କହୁଛନ୍ତି, ପରମେଶ୍ୱରଙ୍କୁ ଏମାନଙ୍କ ପାପ କ୍ଷମା କରନ୍ତୁ, ଏମାନଙ୍କ ପାଇଁ ମୁଁ ମୃତ୍ୟୁବରଣ କରିଅଛି। ବନ୍ଧୁ, ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟ ଯିଏକି ଆମମାନଙ୍କ ପାପ ପାଇଁ କୃଷରେ ନିଜ ଜୀବନଦାନ ଦେଲେ ବର୍ତ୍ତମାନ ସ୍ୱର୍ଗରେ ଅଛନ୍ତି, ଆଉ ଆମମାନଙ୍କ ପାଇଁ ସେ ଅନୁରୋଧ କରୁଛନ୍ତି, ଚାଲନ୍ତୁ ତାଙ୍କୁ ଗ୍ରହଣ କରି ନିଜ ଜୀବନକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଏକ ଛୋଟ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିଚାର ଅଛୁ ତୁମେ ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।